ಚೈತನ್ಯ ಮಹಾಪ್ರಭು ಬರಬೇಡ, ಪುರುಷೋತ್ತಮ ಬರಬೇಡ, ಚೈತನ್ ಚರಿತಾಮೃತ ಅಂತ ಹೇಳ ಪ್ರಥಮ ಅಧ್ಯಯನ ಶ್ಲೋಕ ಸಾಹಿತ್ಯ ಶ್ರೀ ಕಥಾ ಆರಂಭ ಕರೆಯುವ ಕಥೆಗಳಲ್ಲಿ ಕೊಟ್ಟಂತ ಐದು ಕಥಾ ಚಾಲಿತ್ರ ಮಹಾಪ್ರಭು ಬರ ಪುರುಷೋತ್ತಮ ಬರ ಪುರುಷೋತ್ತಮ ಧಾಮರೆ ದೇವರೈಸನ್ ಸಿದ್ಧಗೋಕುಳ ಸಿದ್ಧಗೋಕುಳರೆ ಠಾಕೂರ್ ಹೋಗುತ್ತಿದೆ ಶ್ರೀ ಮಂದರ್ ಗೋಸ್ವಾಮಿ ಯಾರಾಗುತ್ತಿದೆ ಶ್ರೀ ಶಿವ ಅರ್ಚನಾ ಆಗುತ್ತಿಲ್ಲ ಸರ್ವಂ ಭಟ್ಟಾಚಾರ್ಯರಾಯ್ತಿಲಿ ರಾಯರಮಂದಿರಾಯ್ತಿಲಿ ಮಹಾಪುರು ಆಯ್ತಿಲಿ ಆಯುಧ ತಾಂಕರ ಪಾರ್ಶ್ವದ ಮಂದಿರಾಯ್ತಿಲಿ ಇವಳಿಗೆ ಹೋಗಬೇಕು ಸ್ವಾಮಿಗಳ ಸಹಿತ ಶುಭ ಅರ್ಚನ ಹೌದಿರಬೇಕು ಸಂಜೆ ರಚನಾ ಕೊಡ್ತೀವಿ ನಾಟಕ ಶ್ರೀ ನಾಟಕ ದುಡ್ಡು ಶ್ಲೋಕ ಅರ್ಚನೆ ಕೊಡ್ತೀವಿ ಹುಟ್ಟಿ ಶ್ಲೋಕ ಹೋಗಿ ಕುರುಕ್ಷೇತ್ರರೇ ರಾಧಾರಾಣಿ ಕೃಷ್ಣನ ದೇವರಿಗೆ ಯಾವ ಕಥಾ ಕಳಿಸಿದ್ರೆ ಆಗೋಟು ಶ್ಲೋಕರೇ ಗೋಸ್ವಾಮಿ ಭಗವಾನ ನಾನು ಪಾಯಿಂಗ್ ಕೋಟಿ 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 ಜುಹಾ ಲಾಳಸ ಕೊಡ್ತೀವಿ ಶ್ವಾಮಿ ದುಡಿ ಶ್ಲೋಕ ಅರ್ಚನಾ ಕರಾಯ್ತಿಲ್ಲ ಇವೇ ಶಿವ ಕಥಾ ಆರಂಭ ಕರಿವಾ ರಾಯ ಕಹೆ ಕೋನ್ ಗ್ರಂಥ ಕರ ಹಣ ಜಾನಿ ಯಾರ ಭಿತ್ತರೆ ಸಿದ್ಧಾಂತರ ಖನಿ ರಾಯರಮಾನದ ಶ್ರೀಮಂತ ಪ್ರಸಿದ್ಧ ನಾಟಕ ಶ್ರೀಮಂತ ನಾಟಕದಲ್ಲಿ ಜಗನ್ನಾಥ ಬಲ್ಲಭ ಇತ್ಯಾದಿ ನಾಟಕ ರಚನಾ ಕರಿಸಿ ತಿಂದು ತಾಂಕರ ಸ್ವಲ್ಪ ಜ್ಞಾನ ರಹಿಸಿ କୋଉ ନାଟକ କୋଉ ଗ୍ରନ୍ଥ କରେ ହେଲେ ଜାଣି ଗୋଟେ ଜାଣିବା ପାଇଁ ଚାହୁଁଛି କୋଉ ନାଟକ ତୁମେ କୋଉ ଗ୍ରନ୍ଥ ରଚନା କରୁଛ ଯାହାର ଭିତରେ ଏଇ ସିଦ୍ଧାନ୍ତରେ ଖଣି ଏଭଳି ସିଦ୍ଧାନ୍ତ ରହିଛି ମାମର ମହାତ୍ମା କୋଉ ନାଟକ ସିଏ ଏଇଭଳି ଯଦି ପ୍ରଶ୍ନ ପଚାରିଲେ ସ୍ୱରୂପ କହେ କୃଷ୍ଣ ଲୀଳାର ନାଟକ କରିତେ ବ୍ରଜଲୀଳା ପୁରୀ ଲୀଳା ଏକତ୍ର ବନିତେ ତେଣୁ ରୂପ ଗୋସ୍ୱାମୀ କହିଲେ ଯେ ମୁଁ ଭଗବାନଙ୍କର କୃଷ୍ଣଙ୍କର ଲୀଳାର ନାଟକ ରଚନା କରିବା ପାଇଁ ଆରମ୍ଭ କରିଥିଲି ବ୍ରଜଲୀଳା ଏବଂ ପୁର ଲୀଳା ଭଗବାନଙ୍କ ବୃନ୍ଦାବନ ଲୀଳା ଏବଂ ମଥୁରା ଏବଂ ଦ୍ୱାରକାପୁରୀର ଲୀଳା ଏତିକି ହେଉଛି ଦଶମ ସ୍କନ୍ଧ ନବଟି ଅଧ୍ୟାୟର କଥା ଏଇଟାକୁ ମୁଁ ରଚନା ପାଇଁ ଏକତ୍ର ବର୍ଣ୍ଣିତେ ଗୋଟିଏ ଲୀଳାରେ ବର୍ଣ୍ଣନା କରିବାକୁ ଚାହୁଁଥିଲି ଗୋଟିଏ ନାଟକ ଆରମ୍ଭିଆ ଥିଲା ଏବେ ପ୍ରଭୁ ଆଜ୍ଞା ପାଇବା ଦୁଇ ନାଟକ କରିତେ ସେ ବିଭାଗ କରିବା ବାଟରେ ଆମେ ଆଗରୁ ଆଲୋଚନା କରିଥିଲେ ଯେତେବେଳେ ଆସୁଥିଲେ ବୃନ୍ଦାବନରୁ ବାଟରେ ଯେଉଁ ସତ୍ୟଭାମାପୁର ରହିଛି ଓଡ଼ିଶାରେ କଟକ ନିକଟରେ ସେଇଠି ସତ୍ୟଭାମା ଦେବୀ ତାଙ୍କୁ ସ୍ୱପ୍ନରେ କହିଥିଲେ ଯେ ଅଲଗା ମୋର ଗ୍ରନ୍ଥ ଅଲଗା କରିବୁ ବୃନ୍ଦାବନ ଆଉ ମୋର ଏ ଯେଉଁ ଲୀଳା ସବୁ ରହିଛି ମୋର ଲୀଳାକୁ ଅଲଗା ଭାବରେ ବଡ଼ ରଚନା କର ବୋଲି କହିଥିଲେ ଆଦେଶ ଦେଇଥିଲେ ଏବଂ ତୁମର ନାଟକ ବହୁତ ପ୍ରସିଦ୍ଧ ହେବ ଏଭଳି ଭାବେ କହିକରି ସେ ସ୍ୱପ୍ନରେ କହିଥିଲେ ତାପରେ ସେ ଚିନ୍ତା କରୁଥିଲେ କ'ଣ କରିବେ କ'ଣ କରିବେ ଏଇଭଳି ଭାବେ ମହାପ୍ରଭୁ ମଧ୍ୟ ସେ କଥା କହିଲେ ବୃନ୍ଦାବନରୁ କୃଷ୍ଣଙ୍କୁ କେବେ ବାହାର କରିବ ନାହିଁ ବୃନ୍ଦାବନ କରିତେ ଝିଅ ପାଦମ ଏକ ନଗଚ୍ଛତି ଭଗବାନ ଯଦିଓ ବୃନ୍ଦାବନରେ 11 ବର୍ଷ କାଳ ଲୀଳା କଲେ ତାପରେ ଆସିଲେ ମଥୁରା ତାପରେ ଗଲେ ଦ୍ୱାରକା ଆଉ ଫେରି ନାହାନ୍ତି ବୃନ୍ଦାବନକୁ କିନ୍ତୁ ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ କିନ୍ତୁ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ବହୁତ ବର୍ଷ 100 ବର୍ଷ ପରେ ସେ ଫେରିଥିଲେ ଏ ଗୋଟେ ଗର୍ଗ ସଙ୍ଗୀତ ଗର୍ଗ ସଙ୍ଗୀତରେ ଗୋଟେ କଥା ରହିଛି ଏସବୁ ଅଭିଶାପ ଅଭିଶାପ ସବୁ କେତେ କ'ଣ ସବୁ ରହିଛି ଭଗବାନଙ୍କର ସେସବୁ ରହିଛି କିନ୍ତୁ ରାଧାରାଣୀ କୃଷ୍ଣଙ୍କର 100 ବର୍ଷ କାଳ ବିରହ ଯନ୍ତ୍ରଣା ଭୋଗ କରିଥିଲେ ତାପରେ ଭଗବାନ ଆସିଥିଲେ ଆସିକି ସବୁ ବ୍ରଜବାସୀମାନଙ୍କୁ ତାଙ୍କର ଧାମ ଗୋଲଭ ଧାମ ପଠାଇ ଦେଇକରି ଫେରି ଆସିଲେ ତା ପରଦିନ ସେଠିଲା ବେଳକୁ ବୃନ୍ଦାବନ କେହି ନାହାନ୍ତି ଖାଲି ଶୂନ୍ୟ ହୋଇଗଲା ଏଇଟା କେଉଁ ପୁରାଣରେ ବର୍ଣ୍ଣନା କଲେ ଦଶମ ସ୍କନ୍ଧ 78 ଅଧ୍ୟାୟରେ ଗୋଟେ ଶ୍ଳୋକରେ ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଭାଷାରେ କହିଛନ୍ତି କଥା ତେଣୁ ଏ ଯେଉଁ ଭଗବାନ ଏ ଯେଉଁ ଲୀଳା ସବୁ ରହିଛି ସେ ଏକତ୍ର ରଚନା କରିବେ ବୋଲି ଚିନ୍ତା କରିଥିଲେ କୃଷ୍ଣ ଲୀଳା ନାଟକ ଆମେ ଉପରବେଳା ପ୍ରସ୍ତୁତ କରୁଛେ ନାଟକ କୃଷ୍ଣ ଲୀଳା କାଳିଆ ଚରଣ ଲୀଳା ଚାଲିଛି ନାଟକ କିନ୍ତୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ବ୍ୟାସଦେବ ରଚନା କରିଛନ୍ତି ଅବଶ୍ୟ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ଗୋଟି 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 କରିକିରି ଏଭଳି ଭାବରେ ଭଗବାନଙ୍କ ଲୀଳା ସବୁ ରହିଛି ଏଇଟାକୁ ନାଟକ ଲେଖିବା ପାଇଁ ଚିନ୍ତା କରୁଥିଲେ ରୂପ ଗୋସ୍ୱାମୀ ମହାପ୍ରଭୁଙ୍କର କୃପା ପ୍ରାପ୍ତ ହୋଇଛନ୍ତି 10 ଦିନ ଧରିକି ପାଠ ପଢ଼େଇଦେଲେ 10 ଦିନ ଭଗବାନଙ୍କୁ 4ଟି ଶ୍ଳୋକ ଦେଇଦେଲେ ବ୍ରହ୍ମାଙ୍କୁ ସେ ସବୁ ବହୁତ ଗଜବ ସୃଷ୍ଟି କରିଦେଉଛନ୍ତି ଆଉ 10 ଦିନ କହିଲେ ତାଙ୍କୁ ଶିକ୍ଷା ଦେଲେ ସିଏ ସବୁ ରସ ରସପାତ୍ର ରସଶାସ୍ତ୍ର ଇତ୍ୟାଦି ସବୁ ବର୍ଣ୍ଣନା କରିଛନ୍ତି ଭଗବାନଙ୍କର ଏଇ ରସ ଉଜ୍ଜଳ ନୀଳମଣି ରସ ଭକ୍ତି ରସ ଆମକୁ ସିନ୍ଧୁ ଏସବୁ ରସ କୃଷ୍ଣଙ୍କର ଯେଉଁ ରହିଛି ପ୍ରେମ ରସ ଏ ରସକୁ जो मैंने जमी कहुए अरसिक काकचुषे कौन कौन निंब फल हाँ निंब फल पिता फल किंतु रसिक कोईली कोईली कौन करे ना आम्र मकुल आम्र मुकुल को से आस्वादन करे आम्र जो मुकुल रही बउल सब रही से आस्वादन करे कोकिल किंतु काहु कौन आस्वादन करे ना निंब हाँ से भाव अरसिक जो मैंने अच्छा से मैंने भौतिक जगत रे जो काम्य कथा सब रही आस्वादन करेंगे फिल्म फिलिम करते कौन तवार्ड फवार्ड करते कौन हम कि रसिक जो मैंने प्रकृत रसिक जो मैंने से मैंने भगवान लीला मग्न रे तेणु कृष्ण लीला नाटक रचना करे ब्रज लीला भगवान जदि एगार वर्ष काल रही चलीगले कि प्रकृत भगवान वृंदावन छाड़ी कहीं जा ना यहाँ हूँ तत्व कथा से वर्णना कर भगवान वृंदावन छाड़ी कहीं जाती ना भगवान सब वृंदावन ही था तेणु ये जो दुई अच्छा जो यशोदा नंदन बा नंदनंदन और वसुदेव नंदन भितर तफात रही आलोचना करुले वसुदेव नंदन कृष्ण नंदनंदन कृष्ण भितर तफात रही वसुदेव नंदन कृष्ण होती वासुदेव जो चतुर्भुह रही वासुदेव शंकरसन प्रद्युम्न अनुरुद्ध किंतु ये मूल भगवान होती नंदनंदन कृष्ण तेणु महाप्रभु जीवन विषय संक्षेप जो गोटे श्लोक कहुए से कहुए आराध्य भगवान ब्रजेश तनय श्रेष्ठ आराध्य होती ब्रजेश कहले ब्रजर ईश नंद महाराज पुत्र सी हूँ श्रेष्ठ आराध्य वसुदेव पुत्र श्रेष्ठ आराध्य बोली कहुए ना तेणु तर तफात रही तेणु यही भाव में भगवान को इच्छा दुईट भाव दुईट नाटक अलग अलग प्रस्तुत करने से कथा से कहते आरंभिया चिला एवं प्रभु आज्ञा पाया दुई नाटक करते विभाग करिया मुझे गोटे नाटक करी भावी कृष्ण लीला किंतु जेहेतु सत्यमय कथा कही ना कहल ना कि महाप्रभु ये भाव आज्ञा दे कहे तेणु बर्तमान अलग अलग करेटा को ଯେମିତି ଆମର କଥା ଥିଲା ମୁଁ ଚିନ୍ତା କରୁନଥିଲି କହିବିନି ସନ୍ଧ୍ୟାବେଳେ ମୁଁ ଭାବୁଥିଲି କି ସୁରଶ୍ରେଷ୍ଠ ବାବୁ କହିବେ ନହେଲେ ଗୌରନନ୍ଦ ପ୍ରଭୁ କହିବେ କ'ଣ ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟ ଆଉ ଯେତେବେଳେ ଆସିବେ ଅମାଇ ବାବୁ ସେ କହିବେ ଏଇଭଳି ଭାବେ ଚିନ୍ତା କରୁଥିଲି ମୁଁ ଚିନ୍ତା କରୁନଥିଲି ଚୈତନ୍ୟ ଚରିତ୍ରାମୃତ କହିବିନି କିନ୍ତୁ ଭକ୍ତମାନେ ତ ଏଠିକାର ଭକ୍ତମାନେ ଯିଏ ଯାହା କହିଲେ କହିଲେ ଅନୁରୋଧ କଲେ ତା ବାଦ ମଧ୍ୟ ଆହୁରି ସିନିୟର ଭକ୍ତମାନେ ସବୁ କହିଲେ ଆପଣ ଏଇଟା କୁହନ୍ତୁ ଚୈତନ୍ୟ ଚରିତ୍ରାମୃତ କୁହନ୍ତୁ ତେଣୁ ମୋର ମନ ହେଲା ତାହେଲେ ଭଗବାନ ଯଦି ଚାହୁଁଛନ୍ତି ପୁରୁଷୋତ୍ତମ ମାସରେ ପୁରୁଷୋତ୍ତମଙ୍କର ରାମଚନ୍ଦ୍ର ଭଗବାନ କି ତାଙ୍କ ଲୀଳା ସେ ଶୁଣିବା ପାଇଁ ଚାହୁଁଛନ୍ତି ତେଣୁକରି ମୁଁ କହିବା ଆରମ୍ଭ କଲି କ'ଣ କହିବି କ'ଣ କହିବି କ'ଣ କହିବି ଚିନ୍ତା କରିକରି କରିକରି ଏଇ ଅଧ୍ୟାୟଟି ଆମେ ଆରମ୍ଭ କରୁଛେ ବହୁତ ଲୀଳା ଅଛି ଚୈତନ୍ୟ ମହାପ୍ରଭୁଙ୍କର ପୁରୁଷୋତ୍ତମଙ୍କର ଯାହା ହେଉ ଏଇଭଳି ଭାବରେ ଚାଲିଛନ୍ତି କଥା ତେଣୁ ସେଇଭଳି ଭାବରେ ରୂପ ଗୋସ୍ୱାମୀ ଚିନ୍ତା କରୁଥିଲେ ଭଗବାନଙ୍କ ଲୀଳାକୁ ଗୋଟିଏ ଗୋଟିଏ ନାଟକ କରିବେ କିନ୍ତୁ ଯେହେତୁ ଦୁଇ ସ୍ଥାନରେ ପାଇଲେ ନିର୍ଦ୍ଦେଶ ପାଇଲେ ତେଣୁ ଅଲଗା ଅଲଗା କରିକି ରଚନା କରୁଛନ୍ତି ବିଦଗ୍ଧ ମହାଦେବ ଆର ଲଳିତ ମହାଦେବ ଦୁଇ ନାଟକେ ପ୍ରେମ ରସ ଅଦ୍ଭୁତ ଶବ ପ୍ରେମ ରସର କଥା ଆମେ ସେ ସ୍ତରକୁ ଯାଇନାହିଁ ପ୍ରେମ ରସ ବିଷୟରେ ବର୍ଣ୍ଣନା କରାଯାଇଛି ଭକ୍ତି ରସ ଏମିତି ସୁନ୍ଦରେ ଯେ ଆଦୌ ଶ୍ରଦ୍ଧା ପ୍ରଥମେ ଆବଶ୍ୟକତା ହେଉଛି ଶ୍ରଦ୍ଧା ବା ବିଶ୍ୱାସ ତାପରେ ସାଧୁ ସଙ୍ଗ ତାପରେ ଭଜନ କ୍ରିୟା ତାପରେ ଅନର୍ଥ ନିବୃତ୍ତି ତାପରେ ନିଷ୍ଠା ତାପରେ ରୁଚି ତାପରେ ଆସକ୍ତି ତାପରେ ଭାବ ଏଇଭଳି ଭାବରେ ପ୍ରେମର କଥା ଆସିବ ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ ଇଏ ହେଉଛି ପ୍ରେମ ଭାବ ସ୍ତରକୁ ଆସି ପ୍ରେମ ଆରମ୍ଭ ହେବ ଆମେ ତ ବହୁତ ନିମ୍ନ ସ୍ତରରେ ଅଛେ ଆଉ ପ୍ରେମର କଥା କ'ଣ କହିବା ଆଉ ଚିନ୍ତା କ'ଣ କରିବା ବୁଝିବା କ'ଣ କରିବା ତଥାପି କିଛି କିଛି ଯାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ସାଧୁ ଶାସ୍ତ୍ର ଗୁରୁ ଯେଉଁଭଳି ଭାବରେ କହିଛନ୍ତି ସେଇଭଳି ଭାବରେ ବର୍ଣ୍ଣନା କରିଦେବା କଥା କିଛି କିଛି ଆମର ଅବଶ୍ୟ ଏକ୍ସପିରିଏନ୍ସ ରହିଛି, ତା ନୁହଁ ଯେ ଆମେ କିଛି ନାହିଁ ଜିରୋ ନୁହଁ, କାହିଁକିନା ଆମେ ଏ ଧାରାକୁ ଆସିବା ପୂର୍ବରୁ ଯେଉଁ ଆମ ଅବସ୍ଥା ଥିଲା ଆଉ ବର୍ତ୍ତମାନ ଯେଉଁ ଅବସ୍ଥା ଏଇଟା ଚିନ୍ତା କଲେ ଆମେ ଜାଣିପାରିବା। ଯଦି ଆମେ ଏଇ ଧାରାକୁ ଆସିନଥାନ୍ତେ ତାହେଲେ ଆମର ଅବସ୍ଥା କ'ଣ ହେଇଥାନ୍ତା। ତେଣୁ କିଛି ଏକ୍ସପିରିଏନ୍ସ ଯାହା ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ଭକ୍ତି ପରିଶାନୁଭବ ବିରକ୍ତି ଅନନ୍ତରିତ ଶତ୍ରିକ ଏକ କାଳ ପ୍ରପଦ୍ୟମାନ ଯଥାସ୍ମତ ସ୍ୟୁ ତୁଷ୍ଟି ପୁଷ୍ଟି କ୍ଷିତପାୟ ଅନୁଘାସ। ନବଯୋଗେନ୍ଦ୍ର ଏକାଦଶ ସ୍କନ୍ଧରେ କହିଛନ୍ତି ଶ୍ଳୋକଟି, ଆମେ ଯେଉଁ ଭଗବାନ ଭକ୍ତି କରୁଛେ ସେଇ ଅନୁସାରେ ଅନୁଭବ ହେଉଛି ପରିଶାନୁଭବ ଏବଂ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ। ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି ସେଥିରୁ ମଧ୍ୟ ବିରକ୍ତି ହେଉଛି। ଏକ ସମୟରେ ତିନୋଟି ଜିନିଷ ନିଜ ହେଉଛି, କିଭଳି ଭାବରେ ନା ପ୍ରପଦ୍ୟମାନ ଯଥାସ୍ମତସ୍ୟୁ, ଯେଉଁଭଳି ଭାବରେ ଆମେ ଯେତେବେଳେ ଖାଦ୍ୟ ଖାଉଛେ ଗୋଟିଏ ଗୁଣ୍ଡା ଖାଦ୍ୟ ଖାଇଲା ମାନେ ତିନୋଟି ଜିନିଷ ହେଉଛି। କ'ଣ କ'ଣ ତିନୋଟି ଜିନିଷ? ଗୋଟିଏ ଗୁଣ୍ଡା ଖାଦ୍ୟ ଖାଇଲା ମାନେ ତିନୋଟି ଜିନିଷ ଏକ ସମୟରେ ହେଉଛି। କ'ଣ କ'ଣ? ତୁଷ୍ଟି ପୁଷ୍ଟି କ୍ଷୁଦ ପାଏ ଅନୁଘାସମ ତୁଷ୍ଟି ଟେଷ୍ଟ। ଯଦି ଲୁଣ ଟିକେ କମିଗଲା ହେଇ ଲୁଣିଆ ହେଇଗଲାନି ଅଲଟା ହେଇଗଲା ବି କହୁଛେ, ଯଦି ସମାନ ହେଇଥିବ କେତେ ଟେଷ୍ଟ ବଢ଼ିଆ ହେଇଛି। ତୁଷ୍ଟି ପୁଷ୍ଟି ଶରୀର ପୁଷ୍ଟି ସାଧନ ହେବ ଏବଂ କ୍ଷୁଧା ଯେଉଁ ରହୁଛି ସେ କ୍ଷୁଧା ଚାଲିଯିବ। ଯେତିକି ଥର ଖାଉଥିବା ସେତିକି ଥର କ୍ଷୁଧା କମି କମିକା ଯାଉଥିବ, କମି କମି ଯେତେବେଳେ ଆମର ହେଇଗଲା ପେଟ ଫୁଲ୍ ହେଇଗଲା ଆଉ ହେଇଗଲା ଯଥେଷ୍ଟ ହେଇଗଲା ହାକୁଡ଼ି ଆସିବ, ଭିତରୁ ହାକୁଡ଼ି ଆସିବ କ୍ଷୁଧ ପାହାର। ସେଇଭଳି ଭାବରେ ଭଗବାନଙ୍କୁ ଯଦି ଆମେ ସେବା କରୁଛେ ତିନୋଟି ଜିନିଷ ହେଉଛି, ଭକ୍ତି ଭଗବାନ ପ୍ରତି ଭକ୍ତି ହେଉଛି ଏବଂ ଭଗବତ ଅନୁଭୂତି ହେଉଛି, କିଛି କିଛି ଅନୁଭୂତି ହେଉଛି ଆମର ଅଳ୍ପ ବହୁତ ଭାବରେ କିଛି କିଛି ଅନୁଭୂତି ହେଉଛି। ଏଇଭଳି ଭାବରେ ପ୍ରେମର କଥା, ତେଣୁ ଦୁଇ ନାଁ ଟିକେ ପ୍ରେମ ରସ ଅଦ୍ଭୁତ ଶବ୍ଦ, ଅଦ୍ଭୁତ କଥା ସବୁ ଆମ ଜୀବନରେ କେବେ ପଢ଼ିପାରିବା କି ନାହିଁ, ଯାହାକୁ ଆମକୁ ସୁଯୋଗ ମିଳିଲା ଏଇ ଦୁଇଟି ନାଟକ ବିଷୟରେ କିଛି କିଛି ପ୍ରାପ୍ତ ସମ୍ୟକ ସୂଚନା ମିଳିବ ଏଠି। ଏଥିରେ ଭାରତରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଆମମାନଙ୍କୁ ସୂଚାଇ ଦେଇଛନ୍ତି ଯେ ଶ୍ରୀ ରୂପ ଗୋସ୍ୱାମୀ 1454 ଶତାବ୍ଦୀରେ ବିଦଗ୍ଧ ମାଧବ ନାଟକ ଲେଖିବା ଆରମ୍ଭ କରିଥିଲେ। 1454 କହିଲେ ଇଏ ହେଉଛି ଶତାବ୍ଦ, ଶତାବ୍ଦରେ ପାଖାପାଖି ଇଏ କେତେ ହେବ ନା 1530-35 ଏଇଭଳି ଭାବରେ ହେବ, 1534 ମସିହାର କଥା। ଭଗବାନ ମହାପ୍ରଭୁ ଯେଉଁ ଆସିଲେ 1486 ମସିହାରେ ଆସିଲେ, 1510 ମସିହାରେ ସେ ସନ୍ନ୍ୟାସ ଗ୍ରହଣ କଲେ ଏବଂ 1510ରେ ସେ ଆସିଲେ ଏଠିକି ଆସିଲେ, କେଉଁଠିକି ଏଇଠିକି ଆମର ଯେଉଁ ରହିଛି ପୁରୀକି ଆସିଲେ ଏଠିକି 1534 ମସିହା ଯାଏ ସେ ରହିଲେ। ତେଣୁ 1534 ହେଉଛି 1534 ଆରମ୍ଭ କରିଥିଲେ ଏବଂ 1469 ଶତାବ୍ଦୀରେ ଲଳିତ ମହାଦେବ ନାଟକ ଶେଷ କରିଥିଲେ, 5 ବର୍ଷ ଲାଗିଥିଲା। କିନ୍ତୁ ଜଗନ୍ନାଥପୁରରେ ଶ୍ରୀ ରାମାନନ୍ଦ ଓ ଶ୍ରୀ ରୂପ ଗୋସ୍ୱାମୀ ମଧ୍ୟରେ ଉକ୍ତ ଆଲୋଚନା 1516 ଶତାବ୍ଦୀରେ ସଂଗଠିତ ହୋଇଥିଲା। ଏଇଟା ଆରମ୍ଭ କରିଥିଲେ କିନ୍ତୁ ହେବା ପାଇଁ ବହୁତ ସମୟ ଲାଗେ, 1534 ମସିହାରେ ଆରମ୍ଭ ହେଲା ଏବଂ 1549 ସରିଲା, 1548 ସରିଲା, 1848 ସରିଲା। ତେଣୁ 1516 ମସିହାରେ ଏଇ ଯେତେବେଳେ ମହାପ୍ରଭୁ ଆସିଥିଲେ 1510ରେ, 6 ବର୍ଷ ପରେ ରୂପ ଗୋସ୍ୱାମୀ ଆସିକରି ପୁରୀରେ ଏସବୁ ଆଲୋଚନା ଚାଲିଛି, 1516 ମସିହାର କଥା ଏଇଟା। କମ୍ପ୍ଲିଟ୍ ଭାବେ ବହୁତ ବର୍ଷ ଲାଗିଗଲା, ସେ ପରେ ଲେଖିଲେ ତାପରେ ଏସବୁ ରହିଛି। ରାୟ ପାଏ ନାନ୍ଦୀ ଶ୍ଳୋକ ପଢ଼ ଦେଖି ଶୁଣି ଶ୍ରୀ ରୂପ ଶ୍ଳୋକ ପଢ଼େ ପ୍ରଭୁ ଆଜ୍ଞା ମାନେ। ରାୟ ରମାନନ୍ଦ କହିଲେ ନାନ୍ଦୀ ଶ୍ଳୋକ କହିଲେ ଇଣ୍ଟ୍ରୋଡକ୍ସନ୍ ଫାଷ୍ଟ ଯେଉଁଗୁଡ଼ାକ ଯେଉଁ କୁହାଯାଏ ମଙ୍ଗଳାଚରଣ, ମଙ୍ଗଳାଚରଣ ଭାଗବତମରେ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ 3 ଶ୍ଳୋକ ହେଉଛି ମଙ୍ଗଳାଚରଣ, ବ୍ୟାସଦେବଙ୍କର ମଙ୍ଗଳାଚରଣ। ମଙ୍ଗଳାଚରଣ 3 ପ୍ରକାର ରହିଛି, ଆଶୀର୍ବାଦ ବସ୍ତୁ ନିର୍ଦ୍ଦେଶ ଏବଂ ନମସ୍କାର, ଏହାକୁ ମଙ୍ଗଳାଚରଣ ବୋଲି କୁହାଯାଏ। ତେଣୁ ରୂପ ଗୋସ୍ୱାମୀ ମଙ୍ଗଳାଚରଣ କହିଲେ, ଏଠି ବର୍ଣ୍ଣନା କରାଯାଏ ମଙ୍ଗଳାଚରଣ ଏଇଭଳି ଭାବରେ ରହିଛି। କ'ଣ ନା ସୁଧାନ ଚାନ୍ଦ୍ରିଣାମସି ମଧୁର ମଧୁରୀ ମୋନ୍ମାଦ ଦମିନୀ ଦମନୀ ଦଧାନ
दधाना राधादी प्रणय घनसारी सुरभीताम समन्ता संतापोद्गम विषम संस्कार सरणी प्रणीतांते तुष्णीहरतु हरलीला सुखरणी।
कथा रही शहे अठाईस वर्णना कर
चंद्रिनाम चंद्रिनाम अपि मधुरी मन्माद दमनी
चंद्रकर जो रही सुधानाम चंद्रिनाम अपि चंद्रकर सुधा खरादने जो रही ग्रीष्म तापरे गद्भूत होता बेले चंद्रर छत्र शीतल किरण पड़े जो भाव आनंद लगे से भाव खराब हो गला नृणाम की मधुरी उन्माद दमनी बहुत उन्माद प्रदान करे ये मधुरी माधुरी रही तेणु हरिलीला शिखरिणी हरिलीलार सबुठ श्रेष्ठ कथा हरिलीला शिखरिणी दधि एवं मिश्री एक मिश्रण जोटा जो हरिलीला शिखरिणी सत्ता ना दि जाए जोटाक संतापोत्पादक विषय संसार मार्ग भ्रमण जनित तृष्णा को संपूर्ण रूप हरण करू आम जो संसार मार्ग रही कत प्रकार दुख कष्ट भोग करे दग्धीभूत हो तृष्णा रही भौतिक उपभोग कर तृष्णा सब रही तृष्णा को ये जो हरिलीला शिखरिणी ये संपूर्ण रूप हरण करू आशीर्वाद बा सब दि आशीर्वाद ये आशीर्वाद यही हरिलीला शिखरिणी चांद्री सुधार मधुरीमा जनित मत्तता दमन करिथाय चंद्रकर जो शीतल किरण पर जो तर गर्व रही गर्व को दमन करे दमन कर दिए एवं यह श्री राधा प्रणय कर्तृत्व द्वारा विशेष सौरभ युक्त होता है राधाराणी प्रेम सौरभ प्रणय प्रणय कह प्रेम उन्नत स्तर चैतन चरित वर्णना कर प्रेम उपर आहुत कथा रही स्नेह मान प्रणय राग अनुराग भाव महाभाव ये जगन्नाथ जो देखते बड़ बड़ चकाचका आखि रही ये हूँ कृष्ण महाभाव प्रकाश राधाराणी से महाभाव प्रकाश रहा चैतन्य महाप्रभु महाभाव प्रकाश रहा हस्तपद संकुचित हो सब चैतन्य चरित वर्णना कर महाप्रभु शिशु भाव आसाला आम चिंता करें से विषय तेणु यही भाव सब रही यहाँ हूँ आशीर्वाद ये समस्त संताप दूर करूँ ये आशीर्वाद आशीरवाद कर मंगलाचरण तीन टाइम कथा रही वस्तु निर्देश आशीर्वाद नमस्कार यहाँ हूँ आशीर्वाद समस्त ये मैं पाठ करेंगे सबकि संताप दूर हो राय कहे कह इष्टदेव वर्णन प्रभुर संकोच प्रभु रूपे ना कर पठन इष्टदेव वर्णना इष्टदेव वस्तु निर्देश इष्टदेव जो जहाँ विषय कहु वस्तु निर्देश इष्टदेव जो भगवान विषय कहु विषय कह पचारे प्रभु महाप्रभु रही से तेणु महाप्रभु विषय से वर्णना कर संकोच लगे कहने रूप जहाँ विषय कहु सी अच्छा आ कौन कहे सामना तेणु प्रभु कहे कह के कर संकोच लाजे ग्रंथर फल सुनवा ब्रह्म वैष्णव सुनाजे महाप्रभु सब जानते तेणु कहले कहीं लाज कहीं कर वैष्णव समाज में एक कह वैष्णव समाज में जो रही तुम इष्टदेव कथा से वर्णना कर बा नमस्कार इष्टदेव को नमस्कार करा कर तेणु तबे रूप गोसाई यदि श्लोक पढ़ल सुनी प्रभु कहे यही अतिस्तुति होल महाप्रभुरा से वर्णना कर महाप्रभु को स्तुति कर कौन कर महाप्रभु शुणी कहे अतिस्तुति होगा ये मोर बहुत अधिका प्रशंसा करागला मोर प्रशंसार योग्य नुह ये महाप्रभु कहले କ'ଣ ସେ ବର୍ଣ୍ଣନା କରିଛନ୍ତି ନା ଏଇ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଇଏ ମଧ୍ୟ ଆଶୀର୍ବାଦ ଏଇ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଇ ଶ୍ଳୋକଟିକୁ ନେଇଛନ୍ତି ରୂପ ଗୋସ୍ୱାମୀର ଯେଉଁ ନାଟକକୁ ବିଦଗ୍ଧ ମହାଦେବ ନାଟକର ଶ୍ଳୋକକୁ ନେଇକରି ଚୈତନ୍ୟ ଚରିତାମୃତ କୃଷ୍ଣଦାସ କବିରାଜ ଗୋସ୍ୱାମୀ ମଙ୍ଗଳାଚରଣରେ 14 ଶ୍ଳୋକ କରିଛନ୍ତି ତା ଦେହରେ ଏଇ ଗୋଟେ ଶ୍ଳୋକ ରହିଛି ଆଶୀର୍ବାଦ କ'ଣ ନା ଅନର୍ପିତ ଚରିଚରା କରୁଣୟାବତୀର୍ଣ୍ଣ କାଳ ସମର୍ପିତ ଉନ୍ନତ ଉଜ୍ଜଳ ସାଂଶୁ ଭକ୍ତି ଶ୍ରିୟ ହରି କୁରଡ ସୁନ୍ଦର ଦୁତି କଦମ୍ବ ସନ୍ଦୀପିତ ସଦା ହୃଦୟ କନ୍ଦରେ ସ୍ଫୁରତୁ ଭସତି ନନ୍ଦନା ଆଶୀର୍ବାଦ କ'ଣ ଅର୍ଥ ହେଉଛି କ'ଣ ଅର୍ଥ ହେଉଛି କ'ଣ ଅନର୍ପିତ ଯେଉଁଟାକ ଅର୍ପିତ ହେଇନଥିଲା ଚରିଚରା ବହୁ କାଳ ଧରି ଯେଉଁଟା ଅର୍ପିତ ହୋଇନଥିଲା ସେଇଟାକୁ ଅର୍ପଣ କରିବା ପାଇଁ କରୁଣୟା ଅବତୀର୍ଣ୍ଣ କଳ କଳିଯୁଗରେ କରୁଣା କରି ସେ ଅବତୀର୍ଣ୍ଣ ହୋଇଛନ୍ତି ସମର୍ପିତ ଉନ୍ନତ ଉଜ୍ଜଳ ସାଂଶୁ ଭକ୍ତି ଶ୍ରିୟମ୍ ଏଇଟାକୁ ସମର୍ପଣ ଏଇ ପ୍ରଦାନ କରିବା ପାଇଁ ଉନ୍ନତ ଉଜ୍ଜଳ ରସ ଭଗବାନଙ୍କର ଚୈତନ୍ୟ ମହାପ୍ରଭୁ ଆସିବା ପୂର୍ବରୁ ଏଇ ଯେଉଁ ରସ ରହିଛି ଭକ୍ତି ରସ ସବୁ ରହିଛି ଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି 2.5 ରସ ଥିଲା ତା ପୂର୍ବରୁ ଆଉ ବେଶୀ କିଛି ନଥିଲା ରସ 2.5 ରସ 2.5 ରସ କ'ଣ କ'ଣ ନା ଶାନ୍ତ ରସ ଦାସ୍ୟ ରସ ଏବଂ ସଖ୍ୟର 2 ପ୍ରକାର ସଖ୍ୟ ରହିଛି ଗୋଟେ ହେଉଛି ସମ୍ଭ୍ରମ ସଖ୍ୟ ଗୋଟେ ହେଉଛି ବିଶ୍ରମ ସଖ୍ୟ ଯେମିତି ଅର୍ଜୁନ ଯଦିଓ ଭଗବାନଙ୍କୁ ସଖା ଥିଲେ କିନ୍ତୁ ଯେତେବେଳେ ଦେଖିଦେଲେ ଭଗବାନଙ୍କ ବିଶ୍ୱରୂପ ସେତେବେଳେ ଭୟ କଲେ ହେଉଛି ସମ୍ଭ୍ରମ ସଖ୍ୟ କିନ୍ତୁ ବୃନ୍ଦାବନରେ ଯେଉଁମାନେ ଅଛନ୍ତି ଭଗବାନ ସଖାମାନେ କ'ଣ ସୁଦାମ ଇତ୍ୟାଦି ଏମାନଙ୍କର ବିଶ୍ରମ ସଖ୍ୟ ତାଙ୍କର କୌଣସି ଭୟ ନାହିଁ ହଁ ଭଗବାନ କାନ୍ଧ ଉପରେ ଚଢ଼ିଯାଉଛନ୍ତି 10 ସ୍କନ୍ଧ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଶ୍ଳୋକଟି ଅଛନ୍ତି କ'ଣ ସୁଦାମାନ ଉଦା ବିବାହ କୃଷ୍ଣ ଭଗବାନ ସୁଦାମାନ ପରାଜିତ ସୁଦାମାନଙ୍କ ପାଖରେ ସୁଦାମଙ୍କ ପାଖରେ ପରାଜିତ ହୋଇକରି ଭଗବାନ ତାଙ୍କ କାନ୍ଧରେ ବସାଇଲେ ସୁଦାମ ତାଙ୍କ କାନ୍ଧରେ ବସିଗଲେ କୌଣସି ଭୟ ନାହିଁ ଏ ସଖ୍ୟ ତେଣୁ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଏଇ 2.5 ରସ ଥିଲା ଲୋକମାନେ ଯେଉଁ ଭଗବାନ ଭକ୍ତି କରୁଥିଲେ ଏଇ 2.5 ରସରେ କରୁଥିଲେ ତା ଉପରକୁ ଆଉ କ'ଣ କ'ଣ ଅଛି ଲୋକମାନେ ଜାଣିନଥିଲେ କିନ୍ତୁ ଭଗବାନ ସେସବୁ ପ୍ରଦାନ କଲେ ଉନ୍ନତ ଉଜ୍ଜଳ ରସ ସୁଭକ୍ତି ଉନ୍ନତ ଉଜ୍ଜଳ ରସ କହିଲେ ଏସବୁ ରହିଛି ଏସବୁ ସଖ୍ୟ ଉପରେ ବାତ୍ସଲ୍ୟ ରସ ତାପରେ ମାଧୁର୍ଯ୍ୟ ରସ ଏଇ ମାଧୁର୍ଯ୍ୟ ରସକୁ ମଧ୍ୟ ପ୍ରଦାନ କରିଛନ୍ତି ଚୈତନ୍ୟ ମହାପ୍ରଭୁ ହରି ପୁରଡ ସୁନ୍ଦର ଦୁତି କଦମ୍ବ ସନ୍ଦୀପିତ ସେ ହରି ସୁବର୍ଣ୍ଣ ଆଉଟା ସୁବର୍ଣ୍ଣକୁ ଯେତେବେଳେ ଗରମ କରାଯାଏ ଗରମ ହୋଇକରି ଯେଉଁଭଳି ଭାବରେ ରଙ୍ଗ ଦେଖାଯାଏ ସେଭଳି ଭାବରେ ପୁରଡ ସୁନ୍ଦର ଦୁତି କଦମ୍ବ ସନ୍ଦୀପିତ ଏଇଭଳି ଭାବରେ ତାଙ୍କ ରୂପ ରହିଛି ସଦା ହୃଦୟ କନ୍ଦରେ ସ୍ଫୁରୁଥିବା ସଚିନନ୍ଦନ ସବୁବେଳ ପାଇଁ ସେଇ ସଚିନନ୍ଦନ ସେଇ ଗୌରାଙ୍ଗ ମହାପ୍ରଭୁ ଆପଣମାନଙ୍କ ହୃଦୟରେ ସ୍ଫୁରିତ ହୁଅନ୍ତୁ ଏଇଟା ତାଙ୍କର ଇଷ୍ଟ ବର୍ଣ୍ଣନା କରିଛନ୍ତି ମହାପ୍ରଭୁଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ମହାପ୍ରଭୁ ସେଇଠି ରହିଛନ୍ତି ତେଣୁ ତାଙ୍କୁ ଶୁଣିକରି ତାଙ୍କୁ ଲଜ୍ଜା ଲାଗୁଛି ମହାପ୍ରଭୁଙ୍କୁ ସେ କହୁଛନ୍ତି ଏଇଟା ଅତି ସ୍ଥିତି ହୋଇଗଲା ମୋର ମୁଁ ଏହା ନୁହଁ ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ଥିଲା ତାଙ୍କର ଏଇ ଶୋକଟି ବିଦଗ୍ଧ ମହାଦେବ 1-2 ଆଦି ଲୀଳା 1-4 ଏବଂ 3-4 ବର୍ଣ୍ଣିତ ହୋଇଛି ବିଦଗ୍ଧ ମହାଦେବ ଉପରେ ନିଜର ଭାଷ୍ୟ ପ୍ରଦାନ କରି ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ମହାପ୍ରଭୁ ସ୍ମୃତି ବିନା ହରିଲୀଳା ରସ ସ୍ୱାଦନ ନୃପତେର ଇତି ଭାବ ଅର୍ଥାତ୍ ଚୈତନ୍ୟ ମହାପ୍ରଭୁଙ୍କ କୃପା ବିନା କେହି କଦାପି ପରମେଶ୍ୱର ଭଗବାନ ହରିଙ୍କର ଲୀଳା କାହାଣୀ ବର୍ଣ୍ଣନା କରିପାରିବେ ନାହିଁ ତେଣୁ ଆମେ ଯେଉଁ ଭଗବାନ କଥା କହୁଛେ ଭଗବାନ କୃପା ରହିଛି ନହେଲେ ହେଇପାରିନଥାନ୍ତା ଭଗବାନ କୃପା ଏଇ ରହିଛି ପରମ୍ପରା ମାଧ୍ୟମରେ ଗୁରୁଦେବ ମାଧ୍ୟମରେ ପ୍ରଭୁପାଦ ମାଧ୍ୟମରେ ଆମ ପାଖରେ ଆସି ପହଞ୍ଚୁଛନ୍ତି ଯେଉଁ ବ୍ୟବସ୍ଥା କରିଛନ୍ତି ଭଗବାନ କଥା କହିବା ପାଇଁ ତେଣୁ ରୂପ ଗୋସ୍ୱାମୀ କହିଲେ ବହ ସୁଷ୍ମା ଏବଂ ହୃଦୟ ରୂପ ଗୃହାଣ ସଚିନନ୍ଦନ ହରି ପକ୍ଷେ ସୃହଂ ସୁରତୁ ସିଂହ ସମସ୍ତ କାମନା ହସ୍ତିଙ୍କ ବିନାଶକାରୀ ସିଂହ ରୂପୀ ଶ୍ରୀ ଚୈତନ୍ୟ ମହାପ୍ରଭୁ ସମସ୍ତଙ୍କ ହୃଦୟରେ ଜାଗ୍ରତ ହୁଅନ୍ତୁ ଯେମିତି ହସ୍ତିକୁ ସିଂହ ହତ୍ୟା କରିଦିଏ ଆକ୍ରମଣ କରି ତାକୁ ହତ୍ୟା କରି ତାକୁ ଖାଏ ଖାଦ୍ୟ ଗ୍ରହଣ କରେ ତା ଖାଦ୍ୟ ହିସାବରେ ଗ୍ରହଣ କରେ ସେଇଭଳି ଭାବରେ ଆମର ହୃଦୟ ଭିତରେ ବହୁତ କାମନା ରୂପକ ହସ୍ତି ରହିଛି ତେଣୁ ଏହି କାମନା ରୂପକ ହସ୍ତିକୁ ଏଇ ଚୈତନ୍ୟ ମହାପ୍ରଭୁ ରୂପଙ୍କ ସିଂହ ଏଟାକୁ ଆକ୍ରମଣ କରି ନଷ୍ଟ କରିଦିଅନ୍ତୁ, ଆମର ସବୁ କାମନା ଦୂର ହୋଇଯାଉ। ଏକମାତ୍ର କାମନା ରହୁ ଭଗବାନଙ୍କ ସେବା କରିବା, ଭଗବାନଙ୍କ ଭକ୍ତି କରିବା, ତାଙ୍କର କୃପା ଲାଭ କଲେ ଜଣେ କୃଷ୍ଣଙ୍କ ଲୀଳା ରହସ୍ୟ ବୁଝିବାକୁ ସକ୍ଷମ ହୋଇପାରିବ। ଏଇଭଳି ରହିଛି, ଭଗବାନ କୃପା ପ୍ରାପ୍ତ ହୋଇଛନ୍ତି, ତାଙ୍କର ଏଇ ଲୀଳା ରହସ୍ୟକୁ ସେମାନେ ବୁଝିପାରିବେ। ତେଣୁ ସବୁ ଭକ୍ତଗଣ କହେ ଶ୍ଳୋକ ଶୁଣିଆ, କୃତାର୍ଥ କରିଲା ସଭାଏ ଶ୍ଳୋକ ଶୁଣାୟା। ତେଣୁ ଯେତେ ଜଣ ଭକ୍ତ ଥିଲେ ସେଠି, ରାୟ ରାମାନନ୍ଦ ଆମର ଯେଉଁ ରହିଛନ୍ତି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଆଉ ଅନ୍ୟ ଭସ୍ରୋତାମାନେ ସବୁ ଥିଲେ, ଅନ୍ୟ ଭଗବାନ ମହାପ୍ରଭୁଙ୍କର ପାର୍ଷଦମାନେ ଥିଲେ, ସମସ୍ତେ କହିଲେ କୃତାର୍ଥ କରିଲା, କୃତାର୍ଥ ହୋଇଗଲେ। ଏସବୁ ରସକୁ ସେମାନେ ଆସ୍ୱାଦନ କରିପାରିବେ, ଆମେ ଟିକେ ଟିକେ ବୁଝିପାରିପାରିବା, କିନ୍ତୁ ସେମାନେ ଆସ୍ୱାଦନ କରୁଥିଲେ ରସକୁ। ରାୟ କହେ କୋନ୍ ଆମୁଖେ ପାତ୍ର ସନ୍ନିଧାନ, ରୂପ କହେ କାଳ ସ୍ୱାମୀ ପ୍ରବର୍ତ୍ତକ ନାମ। ଏଇ ସବୁ ଟେକ୍ନିକାଲ ଟର୍ମ, ନାଟକରେ ଏସବୁ ଆବଶ୍ୟକତା ରହିଛି। ଆର ଅର୍ଥ କ'ଣ? ଏଇ ଏକ ନାଟକର ଅଭିନେତାଗଣକୁ ପାତ୍ର କୁହାଯାଏ। ନାଟକରେ ଆମେ ଶୁଣୁଛେ ସୁପ୍ରଭୁଡ଼ା ନାଟକ, କାଳିଓ ଦମନ ନାଟକ, ତାର ସେ ପାତ୍ର କିଏ କିଏ? ହିରୋ ହେଲେ ଭଗବାନ କୃଷ୍ଣ, ଭିଲିଆନ ହେଲେ କାଳିଓ, ଆଉ ସବୁ ଦର୍ଶକମାନେ ସବୁ ରହିଛନ୍ତି, ନନ୍ଦ ମହାରାଜ, ଯଶୋଦା ରାଣୀ, ଗୋପୀମାନେ, ଏଇସବୁ ଭଳରାମ ମଧ୍ୟ ସେଠି ରହିଛନ୍ତି, ଏଇଭଳି ଭାବରେ ସବୁ ପାତ୍ର ସବୁ କାବିମାନେ ରହିଛନ୍ତି। ଏସବୁ ପାତ୍ର ନାଟକରେ ଏସବୁ ଦରକାର। ତେଣୁ ବିଶ୍ୱନାଥ କବିରାଜ ସାହିତ୍ୟ ଦର୍ପଣରେ ଏହାର ବର୍ଣ୍ଣନା କରିଛନ୍ତି। ନାଟକ ଚନ୍ଦ୍ରିକାରେ ଶ୍ରୀ ରୂପ ଗୋସ୍ୱାମୀ ଆମକୁ ଶବ୍ଦର ଅର୍ଥ ପ୍ରଦାନ କରିଛନ୍ତି। ରାୟ ରାମାନନ୍ଦଙ୍କ ନାଟକରେ ଉପସ୍ଥିତ ପାତ୍ର ମଣ୍ଡଳୀର ପରିଚୟ ସମ୍ବନ୍ଧ ଜିଜ୍ଞାସାର ଉତ୍ତରରେ ଶ୍ରୀ ରୂପ ଗୋସ୍ୱାମୀ କହିଲେ, ଯେତେବେଳେ ସମୟାନୁକ୍ରମରେ ଅଭିନୟକାରୀ ବା ପାତ୍ରମାନେ ରଙ୍ଗମଞ୍ଚରେ ଉପସ୍ଥିତ ହୁଅନ୍ତି, ସେତେବେଳେ ସେମାନଙ୍କ ପରିଚୟକୁ ପ୍ରବର୍ତ୍ତକ କୁହାଯାଏ, ପରିଚୟକୁ ପ୍ରବର୍ତ୍ତକ କୁହାଯାଏ। ଗୋଟେ ନାଟକ ହେବ, ପ୍ରଥମେ ଆସିଲେ କିଏ? ନାଟକରେ ଆରମ୍ଭ ହେଲେ ନାଟକ ରାଜା ଆସିଲେ, ଇଏ ଅମୃତ ରାଜା ଇଏ, ତାପରେ ରାଣୀ ଆସିଲେ, ତାପରେ ମନ୍ତ୍ରୀ ଆସିଲେ, ତାପରେ ସେନାପତି ଆସିଲେ, ତାପରେ ସଭାସଦବର୍ଗମାନେ ଆସିଲେ, ଏଇଭଳି ଭାବେ ବିଦୂଷକମାନେ ଆସିଲେ, ସବୁ ଆସି ଗୋଟି 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 ଆସୁ ତାକୁ ପରିଚୟ ପ୍ରଦାନ କରାଯାଉଛି, ସେଇଟା ହେଉଛି ପ୍ରବର୍ତ୍ତକ, ପରିଚୟକୁ ପ୍ରବର୍ତ୍ତକ କୁହାଯାଏ। ଉଦାହରଣ ସ୍ୱରୂପ ଅନ୍ତଃଲୀଳା ପ୍ରଥମ ପରିଚ୍ଛେଦରେ ଶ୍ଳୋକ 17 ଦ୍ରଷ୍ଟବ୍ୟ, ଭକ୍ତି ସିଦ୍ଧାନ୍ତ ସବୁ ଠାକୁର କହିଛନ୍ତି, ଆମୁଖ ପାଞ୍ଚ ପ୍ରକାର ହୋଇପାରେ, କ'ଣ କ'ଣ ନା ଉଦ୍ଘାତକ, ଏସବୁ ଅର୍ଥ ଆମେ ବୁଝିପାରିବା ନାହିଁ, ମଧ୍ୟ ସେ ଯେଉଁଠୁ ବ୍ୟବହାର କରିଛନ୍ତି। ଏହାର ଉତ୍ତରରେ ଗୋପ ଗୋସ୍ୱାମୀ କହିଲେ ଯେ ପ୍ରବର୍ତ୍ତକ ଉପସ୍ଥାପନଟିକୁ ବାକ୍ୟ, ଏହି ପାଞ୍ଚ ପ୍ରକାର ଭୂମିକା ରହିଛି, ତା ଦେହରୁ ଗୋଟିଏ ହେଉଛି ପ୍ରବର୍ତ୍ତକ, ଏଇଟାକୁ ସେ ବ୍ୟବହାର କରିଛନ୍ତି। ଏସବୁ ନାଟକର କଥା, ଆମେ ତ ବୁଝୁନେ, ଆମେ ଆପଣଙ୍କୁ କ'ଣ ବୁଝେଇବୁ, ଏ ନାଟକ କଥା, ଏଇଟା ବିଶେଷ ଭାବେ ବର୍ଣ୍ଣନା କରାଯାଏ ନାହିଁ, ପ୍ରଭୁପାଦ ମାଧ୍ୟ କିଛି ଅଳ୍ପ କିଛି ଦେଇଛନ୍ତି, ସେ ବୁଝିହେବ ନାହିଁ। ଯାହା ହଉ, ଆକ୍ଷିପ୍ତ କାଳ ସାମ୍ୟନ ପ୍ରବେଶ ସାତ୍ ପ୍ରବର୍ତ୍ତକ, ଉପଯୁକ୍ତ କାଳ ଦ୍ୱାରା ପ୍ରେରିତ ହୋଇ ନାଟକ ପାତ୍ରମାନଙ୍କର ରଙ୍ଗଶଳା ପ୍ରବେଶକୁ ପ୍ରବର୍ତ୍ତକ କୁହାଯାଏ। ଏହି ଶ୍ଳୋକଟି ରୂପ ଗୋସ୍ୱାମୀଙ୍କର। ତେଣୁ ସ୍ୱୟଂ ବସନ୍ତ ସମୟ ସମୀୟ ଯସ୍ମିନ୍ ପୂର୍ଣ୍ଣ ତମେଶ୍ୱର ମୁଗୁଢ ନବାନୁରାଗମ ଗୁଢ଼ବ୍ରହା ରୁଚିରୟା ସହରାଧୟା ସୌ ରଙ୍ଗାୟ ସଙ୍ଗମହିତା ନିଶି ପୌର୍ଣ୍ଣମାସୀ। ବସନ୍ତ କାଳ ଉପସ୍ଥିତ ହୋଇଛି ଏବଂ ପୌର୍ଣ୍ଣମାସୀ ରାତ୍ରି ନବ ଅନୁରାଗ ପ୍ରାପ୍ତ ସେହି ପୂର୍ଣ୍ଣତମ ଈଶ୍ୱର କୃଷ୍ଣଙ୍କୁ ଲୀଳା ସୌନ୍ଦର୍ଯ୍ୟ ବୁଦ୍ଧି ନିମିତ୍ତ ପରମାସୁନ୍ଦରୀ ଶ୍ରୀମତୀ ରାଧିକାଙ୍କ ସହିତ ମିଳିତ ହେବାକୁ ପ୍ରେରଣା ପ୍ରଦାନ କରୁଛନ୍ତି। କେଉଁ ମାସ? ଏଇଟା ହେଉଛି ବସନ୍ତ କାଳ, ବସନ୍ତ କାଳ ପୂର୍ଣ୍ଣମୀ ତିଥି। ସାଧାରଣତଃ ଶରତ କାଳଟାକୁ କୁହାଯାଏ, କିନ୍ତୁ ବସନ୍ତ କାଳ ତ କିଛି କମ୍ ନୁହଁ, ବସନ୍ତ କାଳ ପୂର୍ଣ୍ଣିମା ତିଥି, ରାତ୍ରିର ପୂର୍ଣ୍ଣିମା ତିଥି। ଏହି ତିଥିରେ ଭଗବାନ କୃଷ୍ଣଙ୍କର ରାଧାଙ୍କର ସହିତ ମିଳନ ହେଉଛି, ଏଇଭଳି ଭାବରେ ସବୁ ବ୍ୟବସ୍ଥା କରାଯାଉଛି। ଲକ୍ଷ୍ମଣ ଠାକୁର ଏଇଟା କହୁଛନ୍ତି, ଗୋଟିଏ ପ୍ରକାର ଅର୍ଥ ଭଗବାନ ଶ୍ରୀକୃଷ୍ଣଙ୍କ ନିମିତ୍ତ, ଅନ୍ୟ ପ୍ରକାର ଅର୍ଥ ଶ୍ରୀମତୀ ରାଧାରାଣୀଙ୍କ ନିମିତ୍ତ। ଯେତେବେଳେ କୃଷ୍ଣଙ୍କ ନିମିତ୍ତ ବ୍ୟାଖ୍ୟା କରାଯାଏ, ସେତେବେଳେ ରାତ୍ରିଟି ଅମାବାସ୍ୟ ରାତ୍ରି ବୁଝାଏ, ପୌର୍ଣ୍ଣମାସୀ। ଆଉ ଜଣେ ପୌର୍ଣ୍ଣମାସୀ ଜଣେ ଅଛନ୍ତି ମନ୍ଦମଙ୍କର ମା, ସେ ହେଉଛନ୍ତି ପୌର୍ଣ୍ଣମାସୀ। ତେଣୁ ଇଏ କୁହାଯାଇଛି
କୃଷ୍ଣଙ୍କ ପାଇଁ ଯେତେବେଳେ କୁହାଯିବ ଏ ରାତ୍ରିଟି ଅମାବାସ୍ୟା ରାତ୍ରିକୁ ବୁଝାଏ, କିନ୍ତୁ ଯେତେବେଳେ ସେମିତି ରାଧାରାଣୀ ନିମିତ୍ତ ବ୍ୟାଖ୍ୟା କରାଯାଏ ସେତେବେଳେ ଏହା ପୂର୍ଣ୍ଣିମା ରାତ୍ରିକୁ ବୁଝାଏ। ତେଣୁ ଭଗବାନ ଲୀଳା ଅମାବାସ୍ୟା ହେଉ ବା ପୂର୍ଣ୍ଣିମା ହେଉ, ସବୁଥିରେ ଚାଲିଛି ଭଗବାନ ଲୀଳା। ପୂର୍ଣ୍ଣମାସ ଶବ୍ଦର ଅର୍ଥ ହେଉଛି ଏଇଭଳି ଭାବରେ ପୂର୍ଣ୍ଣିମା ହେବ, ଏବଂ ସେ ମଧୁମଙ୍ଗଳଙ୍କର ମା, ସେ ମଧ୍ୟ ପୂର୍ଣ୍ଣମାସୀ, ସେ ହେଉଛନ୍ତି ଭଗବାନଙ୍କର ଯୋଗମାୟା ଶକ୍ତି। ସେ ବୃନ୍ଦାବନରେ ଅନେକ ଲୀଳା ସବୁ କରିଛନ୍ତି ପୂର୍ଣ୍ଣମାସୀ। ଜୟ ପୂର୍ଣ୍ଣମାସୀ ଜୟ ଆବିର ନାଗରୀ, ନାହିଁ ଗୀତ ଯେଉଁ ପୂର୍ଣ୍ଣମାସୀ ଜୟ ଆବିର ନାଗରୀ ପୂର୍ଣ୍ଣମାସୀ ପୂର୍ଣ୍ଣମାସୀ ବୃନ୍ଦାବନ ତାଙ୍କର ବହୁତ ଲୀଳା ସବୁ ରହିଛି। ଇଏ ହେଉଛି ଭଗବାନଙ୍କ ଯୋଗମାୟା ଶକ୍ତି, ସିଏ ପୂର୍ଣ୍ଣମାସୀ। ତେଣୁ ପୂର୍ଣ୍ଣମାସୀଙ୍କ ଦ୍ୱାରା ଭଗବାନ କୃଷ୍ଣ ଏବଂ ରାଧାରାଣୀଙ୍କର ମିଳନ ସବୁ ସଂଗଠିତ ହୁଏ। ରାୟ କହେ ପ୍ରରୋଚନାଦି କହ ଦେଖି ଶୁଣି, ରୂପ କହେ ମହାପ୍ରଭୁର ଶ୍ରବଣାଚ୍ଛା ଜାଣି। ଏସବୁ ସବୁ ଟେକ୍ନିକାଲ ଟର୍ମ ସବୁ ରହିଛି। ପ୍ରରୋଚନାଟା କ'ଣ? ପ୍ରରୋଚନାଟା ହେଉଛି ଦେଶ କାଳ ନାୟକ ଏବଂ ଶ୍ରୋତାମାନଙ୍କ ପ୍ରଶଂସା ଦ୍ୱାରା ନାଟକର ଶ୍ରୋତାମାନଙ୍କ ମନରେ ଅଧିକରୁ ଅଧିକ ଶ୍ରବଣ କରିବା ନିମିତ୍ତ ଆଗ୍ରହ ସୃଷ୍ଟି କରିବା ପ୍ରଣାଳୀକୁ ପ୍ରରୋଚନା କୁହାଯାଏ। ଦେଶ କାଳ ନାୟକ ଏବଂ ଶ୍ରୋତାମାନଙ୍କ ପ୍ରଶଂସା ଦ୍ୱାରା ଯେଉଁ ନାଟକ ହେଉଛି, ନାଟକର ଶ୍ରୋତାମାନଙ୍କ ମନରେ, ନାଟକର ଶ୍ରୋତାମାନଙ୍କ ମଧ୍ୟ ମନରେ ଅଧିକରୁ ଅଧିକ ଶ୍ରବଣ କରିବା ନିମିତ୍ତ ଆଗ୍ରହ ସୃଷ୍ଟି କରିବା ପ୍ରଣାଳୀକୁ ପ୍ରରୋଚନା କୁହାଯାଏ। ଆମର ଯେଉଁ କଥା ଚାଲିଛି ଭାଗବତ କଥା ବା ଯିଏ ଯାହା କହୁଛନ୍ତି, କିଏ ଏଭଳି ଭାବରେ କହୁଛନ୍ତି ଯେ ଶ୍ରୋତାଙ୍କର ଆଗ୍ରହ ବଢ଼ିଯାଉଛି, କି ହଜାର ହଜାର ଲୋକ ଆସୁଛନ୍ତି ଶୁଣିବା ପାଇଁ, ବହୁତ ବଢ଼ିଆ କହୁଛନ୍ତି, ବହୁତ ବଢ଼ିଆ କହୁଛନ୍ତି, ବହୁତ ବଢ଼ିଆ କହୁଛନ୍ତି। ଏଇଟା ହେଉଛି ପ୍ରରୋଚନା, ଏଇଟା ପ୍ରରୋଚନା। ଆଉ ଜଣେ ଶ୍ରୋତା କହୁଥିବେ କେହି ନଥିବେ, କେହି ନଥିବେ, ଆଉ କ'ଣ କହିବାର ସିନା, ତାଙ୍କୁ ସିନା ମନବୁଦ୍ଧ କଲେ ସେମାନେ ଆଗ୍ରହ ପ୍ରକାଶ କରିବେ, ଏମିତି ବଢ଼ିଆ ସୁନ୍ଦର ଭାବରେ କଥା କହୁଛନ୍ତି, ଆଉ କଥା ଏମିତି କହୁଥିବେ କେହି ବୁଝିପାରିବେ ନାହିଁ, ଦିନେ ଶୁଣିବେ, ଦୁଇ ଦିନ ଶୁଣିବେ, ତୃତୀୟ ଦିନ ଆସିବେ ନାହିଁ। ସେଇଭଳି ଭାବରେ ଏଇଟା ପ୍ରରୋଚନା କୁହାଯାଏ। ଶ୍ରୋତାମାନଙ୍କର ଯେଉଁ ପ୍ରଶଂସା ଦ୍ୱାରା ନାଟକର ଶ୍ରୋତାମାନଙ୍କ ମନରେ ଅଧିକରୁ ଅଧିକ ଶ୍ରବଣ କରିବା ନିମିତ୍ତ ଆଗ୍ରହ ସୃଷ୍ଟି କରୁଛନ୍ତି, ଆଗ୍ରହ, ଏଇଟାକୁ ପ୍ରରୋଚନା କୁହାଯାଏ। ରାମାନନ୍ଦ ରାୟଙ୍କର ବୈଷୟିକ ପ୍ରଶ୍ନ ଏବଂ ଶ୍ରୀ ରୂପ ଗୋସ୍ୱାମୀଙ୍କର ଉତ୍ତର, ନାଟକ ରଚନାରେ ବୈଷୟିକ କୌଶଳ ସମ୍ବନ୍ଧରେ ଉଭୟଙ୍କର ବିଜ୍ଞତା ଏବଂ ଦକ୍ଷତାର ସୂଚନା ପ୍ରଦାନ କରେ। ଯେଉଁମାନେ ନାଟକ ଲେଖିବେ ସେମାନେ ଏହିସବୁ ବିଷୟ ଜାଣିବେ। କ'ଣ ଜିନିଷ ଆମେ ଜାଣିନି, କ'ଣ ଜିନିଷଟା ଆମେ କହିବାରୁ କିଛି କିଛି ବୁଝୁଛେ, ପୂର୍ଣ୍ଣ ଭାବରେ ବୁଝି ହେଉନାହିଁ, ମୁଁ ତ ବୁଝିପାରୁନାହିଁ, ଆପଣମାନେ କ'ଣ ବୁଝେଇବୁ ଆପଣଙ୍କୁ। ଭକ୍ତାଣାମ ଗାନ ଗଳ ଧିଆନ ବର୍ଗୋ ନିସର୍ଗୋ ଉଜ୍ଜଳ ଶିଳେଇ ପଲ୍ଲବିତ ସାବଲ୍ଲଭ ବଧୁବନ୍ଧୁ ପ୍ରବନ୍ଧୋପ୍ୟସୌ ଲେଭେ ଚତୁରତାଞ୍ଚ ତାଣ୍ଡବ ବିଧେ ବୃନ୍ଦା ରବି ଗର୍ଭଭୁ ମନି ମଧୁ ମଧ୍ୱିଧ ପୁଣ୍ୟମଣ୍ଡଳ ପରିପାକୋୟମ ମୁନ୍ୟତି। ଆର ଅର୍ଥ କ'ଣ? ବିଧମାଧ ନାଟକର ପ୍ରଥମଙ୍କର ଅଷ୍ଟମ ଶ୍ଳୋକ ଅଟେ। ଏହାକୁ ଓଡ଼ିଆ ବୁଝିବା କଷ୍ଟ, କିନ୍ତୁ ଇଂଲିଶ ବୁଝିବାଟା ସହଜ। ଏଥିପାଇଁ ଦୁଇଟା ଜିନିଷ ରଖିଛି, ଓଡ଼ିଆକୁ ବୁଝିହେବ ନାହିଁ, ଯେଉଁ ସଂସ୍କୃତକୁ ସଂସ୍କୃତ କରିଦେଇଛନ୍ତି ସିଏ, ଆମେ ବୁଝିପାରିବାନି। ଇଂଲିଶରେ ପଢ଼ିଲେ ପ୍ରଭୁପାଦ ମହାରାଜ କହିଛନ୍ତି, ସେଇଟା ବୁଝିହେବ। 49 ନା କେତେ 38, ଆର ଅର୍ଥ ହେଉଛି କ'ଣ ନା, ଡିଭୋଟି ଇଜ୍ ନାଓ ପ୍ରେଜେଣ୍ଟ ଆର୍ କନଷ୍ଟାଣ୍ଟଲି ଥିଙ୍କିଙ୍ଗ ଅଫ୍ ଦ ସୁପ୍ରିମ୍ ଲର୍ଡ଼। ଯେଉଁଠି ଭକ୍ତମାନେ ଯେଉଁ ସେମାନେ ଅଛନ୍ତି ସେଇଠି, ସେମାନେ ଭଗବାନ ବିଷୟରେ ସବୁବେଳେ ଚିନ୍ତା କରୁଛନ୍ତି, ଆଣ୍ଡ ଦେ ଆର୍ ବୋର୍ ହାଇଲି ଆଡ଼ଭାନ୍ସ, ସେମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସାଧାରଣ ଭକ୍ତ ନୁହନ୍ତି, ଭକ୍ତିର ମଧ୍ୟ ବିଭିନ୍ନ ସ୍ତର ରହିଛି। ଦିସ୍ ୱାର୍ ନେମ୍ଡ ବିଦଗ୍ଧ ମହାଦେବ ଡିପିକ୍ସ ଦ କ୍ୟାରେକ୍ଟରିଷ୍ଟିକ୍ ପାଷ୍ଟାଇମ୍ସ ଅଫ୍ ଲର୍ଡ଼ କୃଷ୍ଣ ଉଇଥ୍ ଡେକୋରେସନ୍ସ ଅଫ୍ ପୋଏଟିକ୍ ଅର୍ଣ୍ଣାମେଣ୍ଟସ୍। ଭଗବାନ କୃଷ୍ଣଙ୍କର ଯେଉଁ ଲୀଳା ସବୁ ହେଇଛି, ଏ ସାହିତ୍ୟିକ କ'ଣ ଅର୍ଣ୍ଣାମେଣ୍ଟସ୍, ଅଳଙ୍କାର ମାଧ୍ୟମରେ ଏଇଟା ପ୍ରକାଶ କରାଯାଇଛି, ପୋଏଟିକ୍ ଅର୍ଣ୍ଣାମେଣ୍ଟସ୍, ପୋଏଟିକ୍ ଅର୍ଣ୍ଣାମେଣ୍ଟସ୍। ଆଣ୍ଡ ଦ ଇନର୍ ଗ୍ରାଉଣ୍ଡସ୍ ଅଫ୍ ଦ ଫରେଷ୍ଟ ଅଫ୍ ବୃନ୍ଦାବନ ପ୍ରୋଭାଇଡ୍ସ ଅ ସୁଟେବୁଲ୍ ପ୍ଲାଟଫର୍ମ ଫର୍ ଦ ଡ୍ୟାନ୍ସିଂ ଅଫ୍ କୃଷ୍ଣ ଉଇଥ୍ ଦ ଗୋପିଜ୍। ଏବଂ ବୃନ୍ଦାବନର ଯେଉଁ ସ୍ଥାନ ରହିଛି, ରମ୍ୟ ସ୍ଥାନ, ଏଇଠି ଯେଉଁ ବୃନ୍ଦାବନର ଯେଉଁ କୁଞ୍ଜମାନଙ୍କରେ ଭଗବାନ କୃଷ୍ଣ ଏବଂ ବୃନ୍ଦାବନ ପ୍ରୋଭାଇଡ୍ ସୁଟେବୁଲ୍ ପ୍ଲାଟଫର୍ମ ଫର୍ କୃଷ୍ଣ ଏବଂ ଗୋପୀମାନଙ୍କର ଯେଉଁ ରାସଲୀଳା ଇତ୍ୟାଦି ରହିଛି, ଏଇଭଳି ଭାବରେ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି ସେଠି। Therefore, I think that the pious activities of persons like us who have tried to advance in devotional service have now attained maturity। ତେଣୁ ଭକ୍ତମାନଙ୍କର ଏହି ଧାରଣା ହେଉଛି, ଭକ୍ତମାନଙ୍କର ଏହି ଭାବ ଆସୁଛି ଯେ ଆମେ ଯେଉଁ ଭକ୍ତି ମାର୍ଗରେ ଅଗ୍ରସର କରିବା ପାଇଁ ଚାହୁଁଛୁ, ଆମକୁ ଆପଣ ଏଇ ଯେଉଁ କଥା ଶୁଣେଇଲେ ଏଇଟା ଆମେ ବହୁତ ଉନ୍ନତ ସ୍ଥିତିରେ ପହଞ୍ଚିଲୁ ବା ଆମେ ଜୀବନରେ ପୂର୍ଣ୍ଣତା ପ୍ରାପ୍ତ ହେଲୁ, ଏଇଭଳି ଭାବେ ଭକ୍ତମାନଙ୍କର ଧାରଣା ହେଲା, ଏସବୁ ବର୍ଣ୍ଣନା କରାଯାଇଛି। ଏ ଫୋନ୍ଟା ଖରାପ ହୋଇଗଲାଣି, ଏଇଟା ଆଇଫୋନ୍ଟା ଟିକେ ସୁବିଧା, ଅନ୍ୟ ଫୋନ୍ ଗୁଡ଼ା କାମ କରୁନି ଠିକ୍ ଭାବରେ, କିନ୍ତୁ ଏଇଟା ମଧ୍ୟ ଖରାପ ହୋଇଗଲାଣି ପୁରୁଣା ଫୋନ୍। ଯାହା ବି ହଉ, ଅଭିବ୍ୟକ୍ତା ମତ ସମୟ ହୋଇଗଲା ନାଇଁ କି? ଆଚ୍ଛା ଠିକ୍ ଅଛି, ଏଇଭଳି ଭାବରେ ଏଇ ଯେଉଁ ବିଦଗ୍ଧ ମହାଦେବ ନାଟକର କିଛି କିଛି ଆମେ ଶୁଣିବା, ବହୁତ କଷ୍ଟ ଯେଉଁ ଇଏ ଗୁଡ଼ାକ ସଂସ୍କୃତ ଶବ୍ଦ, ଆଉ ଆମେ ତ ଏଇଟା ପଢ଼ିପାରିବା ନାହିଁ, କିଛି କିଛି ଯାହା କହୁଛି କିଛି ବୁଝିବା। ଏଭଳି ପୁରୁଷୋତ୍ତମ ଧାମଙ୍କର ପୁରୁଷୋତ୍ତମ ମାସର କଥା, ପୁରୁଷୋତ୍ତମଙ୍କ ଲୀଳା ରହିଛି, ତେଣୁ ଏସବୁ ବହୁତ ଉନ୍ନତ ସ୍ଥିତିର କଥା, ଅଳଙ୍କାର ଇତ୍ୟାଦି ସବୁ ରହିଛି, ସେଥିପାଇଁ ଏଇଟା ପୋଷ୍ଟ ଗ୍ରାଜୁଏସନ୍ କ୍ଲାସ୍ ବି କୁହାଯାଏ। କିନ୍ତୁ ଯାହା ହେଉ, ଭଗବାନଙ୍କ ଇଚ୍ଛାରେ, ଭକ୍ତମାନଙ୍କ ଇଚ୍ଛାରେ ଆମେ କହୁଛେ ଆମେ ଆସନ୍ତାକାଲି ଏହି ଶ୍ଳୋକରୁ ଆରମ୍ଭ କରିବା, 47 ଶ୍ଳୋକରୁ କରିବା। ଏହିସବୁ ବିଦଗ୍ଧ ନାଟକ ବିଷୟରେ ସବୁ କିଛି କିଛି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ବିଦଗ୍ଧ ମହାଦେବ ନାଟକ ତ ଆମେ ପଢ଼ିବାକୁ ସୁଯୋଗ ପାଇବା ନାହିଁ, ଏଇଭଳି ଭାବରେ କିଛି କିଛି ଜାଣିବା। ବିଦଗ୍ଧ ମହାଦେବ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା, ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରାଯାଇଛି ବିଦଗ୍ଧ ମହାଦେବରେ, ଏତିକି ଜାଣିବା। ଜୟ ଶ୍ରୀ ଚୈତନ୍ୟ ଚରିତାମୃତ କି, ଜୟ ଶ୍ରୀ ଗୋପାଳ ନାରାୟଣ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରବ କି, ନିତାଇ ଗୋପ୍ରମାନନ୍ଦେ ନାହିଁ।